ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକେଲ ଆଇଆଇଟି ମୁମ୍ବାଇଠାରେ ଭାରତର ପହିଲା ସ୍ୱଦେଶୀ ମେକ୍ ଇନ୍ ଇଣ୍ଡିଆ ସିଏଆର୍ଟି ସେଲ୍ ଥେରାପି ସେବା ଲୋକାର୍ପଣ କରିଛନ୍। ଏ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ କ୍ୟାନ୍ସର ରୋଗର ବିରୁଦ୍ଧରେ ଦେଶର ଲଢ଼େଇରେ ଏଟା ଗୋଟିଏ ବଡ଼ ସଫଳତା ଆଏ। ସିଏଆର୍ଟି ସେଲ୍ ଥେରାପି କ୍ୟାନ୍ସର ଚିକିତ୍ସା ଲୋକ ସହଜାର ଶସ୍ତା ମିଳିପାରବା ଆଉ ଏଟା ମାନବ ଜାତି ଲାଗି ଗୋଟିଏ ନୂଆ ଆଶା ପ୍ରଦାନ କରବା ବୋଲି ରାଷ୍ଟ୍ରପତି କହିଛନ୍। ଏତାର ସହିତ କେତେ କେତେ ଲୋକ ନୂଆ ଜୀବନ ଦେବାର୍ଥି ସାହାଯ୍ୟ କରବା। ଏ ନୂଆ ସେବା ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସହିତ ଆତ୍ମନିର୍ଭର ଭାରତର ଗୋଟିଏ ଉଦାହରଣ ବୋଲି ରାଷ୍ଟ୍ରପତି କହିଛନ୍। ଭାରତର ନିର୍ବାଚନ ଆୟୋଗ ଆଜି ନୂଆଦିଲ୍ଲୀ ନିର୍ବାଚନ ସଦନ କମ୍ ମତଦାନ ହାର ରହିଥିବାର 11 ରାଜ୍ୟର କେତେଟା ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଆଉ କେତେଟା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ବୈଠକ କରିବେ। ମତଦାନ ହାର ବଢ଼ାବାର ବାବଦେ ପହିଲା ଥର ଲାଗି ନିର୍ବାଚନ ଆୟୋଗ ତରଫରୁ ଏନ୍ତା ଚେଷ୍ଟା କରାଯାଉଛି। ଚଲତି ଲୋକସଭା 2024 ନିର୍ବାଚନଥି ମତଦାନ ହାର କେନ୍ତାକରି ବଢ଼ାଯାଇପାରବା ସେ ବାବଦେ ବିଚାର କରାଯିବା। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବାର ଏହି ବୈଠକରେ ନିର୍ବାଚନ ଆୟୁକ୍ତ ଜ୍ଞାନିଶ କୁମାର ଆଉ ସୁଖବୀର ସିଂହ ସାନ୍ଧୁବିଲ୍ ଯୋଗ ଦେବେ। ଦେଶର ଅନୁମାନିକ 82 ଲକ୍ଷ ବରିଷ୍ଠ ନାଗରିକ ଆର 88 ଲକ୍ଷ ଅତ୍କା ଦିବ୍ୟାଙ୍ଗ ଘରୁ ଭୋଟ୍ ଦେବାର କାର୍ଯ୍ୟକ୍ରମଟି ସାମିଲ ହେବେ ବୋଲି ନିର୍ବାଚନ କମିଶନ କହିଛନ୍। ଘରୁ ଭୋଟ୍ କାର୍ଯ୍ୟକ୍ରମଟି ଦେଶର 85 ବର୍ଷରୁ ଅତ୍କା ବୟସର ଭୋଟର ଆର 40% ଅତ୍କା ଅକ୍ଷମ ଥିବାର ଭୋଟରମାନଙ୍କ ଲାଗି କମିଶନ ତରଫରୁ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ଏଥିଲାଗି 2 ଜଣ ନିର୍ବାଚନ ଅଧିକାରୀ ଭିଡ଼ିଓଗ୍ରାଫର ଆର୍ ସୁରକ୍ଷାକର୍ମୀଙ୍କୁ ନେଇକରି ଗଠିତ ଗୋଟିଏ ଦଳ ଯୋଗ୍ୟ ଭୋଟରମାନଙ୍କର ଘରକେ ଯାଇକରି ଭୋଟ୍ ଦେବାର ଲାଗି ସାହାଯ୍ୟ କରିବେ। ଏତାର ସହିତ ନିର୍ବାଚନ ଆୟୋଗଙ୍କ ସକ୍ଷମ ଆପ୍ ନିର୍ବାଚନ ପ୍ରକ୍ରିୟାଥି ଭିନ୍ନକ୍ଷମ ଭୋଟରମାନଙ୍କୁ ସଶକ୍ତ କରବାର ଦିଗେ ସାହାଯ୍ୟ କରବା। ରାଜ୍ୟ ଖରାର ତାତି ବଢ଼ୁଥିବାରୁ ପିଇବାର ପାନ୍ ସମସ୍ୟାର ତୁର୍ତ୍ତି ସମାଧାନ ଦିଗେ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ତରଫରୁ ଦେୟମୁକ୍ତ ନମ୍ଘର 1916 ଜାରି କରାଯାଇଛି। ସକାଳର 6 ବଜେନୁ ବେଲବୋଡ଼ାର 6 ବଜେ ତଳେ ଲୋକମାନେ ପିଇବାର ପାନ୍ ସମସ୍ୟା ବାବଦେ ଫୋନ୍ କରିକରି ନିଜର ଅଭିଯୋଗ ଦାଖଲ କରିପାରିବେ। ଏତାର ସହିତ ସାମାଜିକ ଗଣମାଧ୍ୟମ ଟ୍ୱିଟର ଜରିଆ ଭିଲ୍ ଏ ବାବଦେ ଅଭିଯୋଗ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି। ଖରାର ତାତିକେ ନଜରତି ରଖିକରି ସ୍କୁଲମାନଙ୍କେ ଛାତ୍ରଛାତ୍ରୀମାନଙ୍କୁ ଝାଉମରାନ ରକ୍ଷା କରିବାର ଲାଗି ପାଠପଢ଼ା ସମିଆତି 3 ଥର ପାନ୍ ଯୋଗାଇ ଦେବାରକେ ବ୍ଲକ ଶିକ୍ଷା ଅଧିକାରୀ ଆଉ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ସ୍କୁଲମାନଙ୍କେ ସକାଳର 8:30 ବଜେ 10 ବଜେ ଆର୍ 11 ବଜେ 3 ଥର ପାନ୍ ପିଆ ଘଣ୍ଟି ବାଜିବା। ଘଣ୍ଟି ବାଜିଲା ଉତ୍ତରୁ ଛୁଆମାନେ ପାନ୍ ପିଇବେ। ଜବର ଖରାକେ ନଜରତି ରଖିକରି ସମ୍ୟଲପୁର ଆର୍ ବଲାଙ୍ଗୀର ଜିଲ୍ଲାର ସ୍କୁଲ ସମିଆକେ ବଦଳାଯାଇଛି। ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ 6:30ରୁ 10:30 ତକ ଖୋଲା ରହିବା। 2023-24 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଅଧୀନତି ଥିବା ସମ୍ୟଲପୁର ରେଳମଣ୍ଡଳର 2481 କୋଟି 72 ଲକ୍ଷ ଟଙ୍କା ଆୟ କରିଛି, ଯେଣ୍ଟା 2022-23 ଆର୍ଥିକ ବର୍ଷରୁ 19.55% ଅତ୍କାୟ ବୋଲି ରେଳମଣ୍ଡଳ ତରଫରୁ ସୂଚନା ଦିଆଯାଇଛି। ସେନ୍ତା ଏହି ସମିଆତି 19.78 ମେଟ୍ରିକ୍ ଟନ୍ ମାଲ୍ ପରିବହନ କରିଛି, ଯେଣ୍ଟା 2022-23 ବର୍ଷରେ 16.54 ମେଟ୍ରିକ୍ ଟନ୍ ଥିଲା ବୋଲି ରେଳମଣ୍ଡଳ ମହାପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ସୂଚନା ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଲାକାଲି ନୂଆ ଭୋଟର ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ନୂଆ ଭୋଟରମାନଙ୍କୁ ଇଭିଏମ୍ ଆର୍ ଭିଭିପାଟ୍ର ବ୍ୟବହାର ବାବଦେ ସଚେତନ କରାଯାଇଥିଲା। ଯକ୍ଷ୍ମା ରୋଗକେ ଆୟତ କରିବାର ଲାଗି ରାଜ୍ୟ 18 ଅତ୍କା ବୟସ ଲୋକ ପରୀକ୍ଷଣ ଭାବେ ବିସିଜି ଟିକା ଦିଆଯିବା। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ରାଜ୍ୟର 15 ଜିଲ୍ଲାର ପହିଲା କରି ବିସିଜି ଟିକା ଦିଆଯିବା। ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା ଓ ବ୍ୟବସ୍ଥା ବାବଦେ ଜିଲ୍ଲାର ବିଶେଷଜ୍ଞମାନଙ୍କୁ ତାଲିମ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ତରଫରୁ ସୂଚନା ଦିଆଯାଇଛି। ସମ୍ୟଲପୁର ମହାନଗର ନିଗମ ଇଲାକାରେ ରହୁଥିବା ଲୋକ ଜମି ଅଧିକାର ପ୍ରମାଣପତ୍ର ଏଲ୍ଆର୍ସି ବାଣ୍ଟବାର 2 ନମ୍ଘର ଖେପ୍ ଆଷ୍ଟାନୁ ମୂଲ ହେବା। ଇଟା 20 ତାରିଖ ତକ ଚାଲବା ବୋଲି ସମ୍ୟଲପୁର ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ବଣ୍ଟାଯିବା। ଇନ ଜନେଇ ଦିଆଯାଇପାରେ ଯେ ଗଲା ଫେବୃୟାରୀ ମାସର 29 ତାରିଖରୁ ମାର୍ଚ୍ଚ 31 ତାରିଖ ତକ ପହିଲା କ୍ଷେପେ 7,747 ଜଣ ହିତାଧିକାରୀଙ୍କୁ ଜମି ଅଧିକାର ପ୍ରମାଣପତ୍ର ବଣ୍ଟାଯାଇସାରିଛି। 2 ନମ୍ଘର କ୍ଷେପେ 2,258 ଜଣଙ୍କୁ ଏଲ୍ଆର୍ସି ଦିଆଯିବା ବୋଲି ସୂଚନା ମିଳିଛି। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର 11 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଏହା କାଲି ତକ ପାକ ନାଏ ବଦଳି ଆଉ ତାତି 2-3 ଡିଗ୍ରୀ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ବଲାଙ୍ଗୀର ଆଉ ବୌଦ୍ଧ ସହିତ 6 ଜିଲ୍ଲାକେ ଖରା ତାତି ଲାଗି ପାଣିପାଗ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। আরবেলর আঞ্চলিক খবর শুনিপারবে রাতে 7:02। জুহার।